ଗଳ୍ପ କୃଷ୍ଣଚୂଡ଼ା, ଗାଳ୍ପିକ ସୁରେନ୍ଦ୍ର ମହାନ୍ତି, ସାପ୍ତାହିକ ସଂଗ୍ରାମ ଖବରକାଗଜ ଅଫିସ, ସଦାନନ୍ଦ ପ୍ରୁଫ ଦେଖୁଛି, କେବେକାର ପୁରୁଣା କୋଠା, ଛାତ ଫାଟି ବର୍ଷା ଝରୁଛି, ତଳର ଚଟାଣରେ ପାଣିର ସୁଅ ବହି ଚାଲିଛି, ଗୋଟାଏ ପାଖ କାନ୍ଥରେ ମାଡ଼ିଯାଇଛି ଶିଉଳିର ନେଳି ଆସ୍ତରଣ, ବାହାରେ ଆଦ୍ୟ ଆଷାଢ଼ର ଅବିରାମ ବର୍ଷାଧାରା ଟିକିଏ କମି ଆସିଛି, କ୍ଳାନ୍ତିରେ ଅବସାଦରେ ସଦାନନ୍ଦ କାଗଜର ପ୍ରୁଫ ଟେବୁଲର ଗୋଟିଏ ପାଖକୁ ଠେଲିଦେଲା। ପ୍ରୁଫ ଦେଖି ଦେଖି ଗତ କେଇଟା ବର୍ଷ ଭିତରେ ସେ କିପରି ଅସ୍ୱାଭାବିକ ଭାବରେ ନୈରାଶ୍ୟବାଦୀ ସିନିକ ପାଲଟିଗଲାଣି। ଜୀବନରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଠି ଖାଲି ଭୁଲ ଆଉ ଭୁଲ ପୁଣି ଭୁଲ। କାଗଜ ବାହାରିବା ପାଇଁ ଆହୁରି ଚାରି ପୃଷ୍ଠା ବାକି, ଅର୍ଥାତ୍ ଷୋଳ କଲମ ପୁଣି ପୂର୍ଣ୍ଣ କରିବାକୁ ପଡ଼ିବ। କ୍ଳାନ୍ତି ଓ ବିରକ୍ତିରେ ସଦାନନ୍ଦ ପକେଟରୁ ଖଣ୍ଡେ ସିଗାରେଟ୍ କାଢ଼ି ନିଆଁ ଲଗାଇଲା। ସଦାନନ୍ଦ ସବୁ ଏକାଧାରରେ ସମ୍ପାଦକ, ପ୍ରୁଫ ରିଡର, ସବୁକିଛି। ଆଉ ଜଣେ ସହକର୍ମୀ ଅଛି, କିନ୍ତୁ ସେ ବାହାରର କଥା ବୁଝିବା ପାଇଁ। ସଦାନନ୍ଦ କେଜାଣି କାହିଁକି ଅକାରଣରେ ପଛକୁ ଫେରି ଖୋଲା ଝରକା ବାଟେ ଚାହିଁଲା ପୃଥିବୀକୁ। ଅନେକ ଦିନ ଧରି ସେ ଭୁଲରେ ସୁଦ୍ଧା କେବେ ଥରେ ହେଲେ ଏମିତି ଚାହିଁ ନଥିଲା। କେତେ ଦିନ ଧରି ସେ ଜାଣେନା, କିନ୍ତୁ ଅନେକ ଦିନ ଧରି ଝରକା ଦେହକୁ ଲାଗି ଗୋଟିଏ କୃଷ୍ଣଚୂଡ଼ା ଗଛ, ସାବଜା ଗଛର ଶ୍ୟାମଳ ଶୀର୍ଷ ଲୁଚି ଯାଇଛି କୃଷ୍ଣଚୂଡ଼ାର ଛବିଳ ଆବରଣ ତଳେ। ସୁନ୍ଦର ନା, ଖାଲି ସୁନ୍ଦର କହିଲେ ଅନେକ କିଛି ଅସମ୍ପୂର୍ଣ୍ଣ ରହିଯିବ। ସୁନ୍ଦର, କୋମଳ, କାନ୍ଥ, ମଧୁର ଓ କମନୀୟ କୃଷ୍ଣଚୂଡ଼ାର ସେ ରକ୍ତିମ ବିକାଶ। ଆଷାଢ଼ ଆକାଶର କଳାହାଣ୍ଡିଆ ମେଘ ଯେପରି ମାଟି ଛୁଉଁଛି, ଆଉ ମେଘର କୋଳରେ କୃଷ୍ଣଚୂଡ଼ା, ବୈଷ୍ଣବ ସାଧକର ଅତସୀ କୁସୁମ କୃଷ୍ଣଚୂଡ଼ାରେ ଯେପରି ପିନ୍ଧିଛନ୍ତି ସଦ୍ୟ ଫୁଟନ୍ତ କୃଷ୍ଣଚୂଡ଼ାର ଗୁଚ୍ଛ। ସିଗାରେଟ୍ ସରିଗଲା। ସଦାନନ୍ଦ ଜଳନ୍ତା ସିଗାରେଟ୍ଟା ଫିଙ୍ଗିଦେଲା ବାହାରକୁ। ଆହୁରି ଷୋଳ କଲମ ବାକି। ସଦାନନ୍ଦ ହିଂସ୍ର ଭାବରେ ଝରକାଟା ବନ୍ଦ କରିଦେଲା। କ୍ରୀତଦାସର ପୃଥିବୀରେ ଜୀବନର ମାନେ ବଞ୍ଚିବା ନୁହେଁ, କିନ୍ତୁ ଏକ ଅର୍ଥହୀନ ଜିଇଁ ରହିବା। କ୍ରୀତଦାସର ଏ ପୃଥିବୀ, ଏହାର ପ୍ରତ୍ୟେକ ଅଧିବାସୀର ଅସ୍ଥିମଜ୍ଜାରୁ ବଞ୍ଚିବାର ଆନନ୍ଦ ଶୋଷଣ କରିନେଇଛି ଦାସତ୍ଵ। ସହରତଳି କୁଲି ବସ୍ତିର କୁଲି ଆଉ ସଦାନନ୍ଦ ଭିତରେ କ'ଣ ବା ତଫାତ୍ ଅଛି? କୁଲି କାରଖାନା ମାଲିକର କ୍ରୀତଦାସ, ଆଉ ଆଦର୍ଶବାଦୀ ସଦାନନ୍ଦ କ୍ରୀତଦାସ ଏକ ଆଦର୍ଶର ବା ଆଦର୍ଶବାଦର। ବରଂ କୁଲି ଜୀବନରେ ପୂର୍ଣ୍ଣତାର ଆସ୍ୱାଦ ଅଛି। ସପ୍ତାହରେ ମଜୁରୀ ମିଳିଗଲା ଦିନ ଅନ୍ତତଃ ଦିନକ ଲାଗି ସୁଦ୍ଧା ପାଣି ମିଶା ସରାପି ସେ ଜୀବନରେ ତୃପ୍ତି ପାଏ, କିନ୍ତୁ ସଦାନନ୍ଦର ସେତକ ବି ନାହିଁ। ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ବିରାଟ ଅତୃପ୍ତି, ଆଦର୍ଶରେ ପୂର୍ଣ୍ଣତା କାହିଁ? ଦମକାଏ ପବନରେ ଝରକାଟା ଆପେ ଆପେ ପୁଣି ଖୋଲିଗଲା। କ୍ରୀତଦାସର ମୁମୂର୍ଷୁ ଜୀବନ ପ୍ରତି ଜୀବନୋଚ୍ଛଳ କୃଷ୍ଣଚୂଡ଼ାର ସେହି ରଙ୍ଗ ଉପହାସ। ଏହା ଭିତରେ ଅନେକ ବର୍ଷ ବିତିଯାଇଛି। ଦିନେ ତମସାର ଜୁଡ଼ାରେ ନିଜ ହାତରେ ସେ ପିନ୍ଧାଇଥିଲେ କୃଷ୍ଣଚୂଡ଼ାର ସ୍ତବକ। ସେ ଅନେକ ଦିନ ତଳେ, ଯେଉଁଦିନ ତମସା ଆସିଥିଲା ନବବଧୁ ସାଜି, ସେଦିନ ଏମିତି ହୁଏତ ବର୍ଷଣ କ୍ଳାନ୍ତ ଆଷାଢ଼ର ଗୋଟିଏ ଅଳସ ମଧ୍ୟାହ୍ନ, ଆଜି ହାତରୁ ସେ ଚପଳତା ମରିଗଲାଣି। ଷୋଳଟି ସ୍ତମ୍ଭ ଆହୁରି ବାକି। ସଦାନନ୍ଦ ପୁଣି ଆସି ଟେବୁଲ ପାଖରେ ବସିପଡ଼ିଲା। କିନ୍ତୁ କ'ଣ ଦେବା ସେ ପୂର୍ଣ୍ଣ କରିବ ଏ ବାକି ଷୋଳଟି ସ୍ତମ୍ଭ? ବିଲାତର ଦଲାଲି, ରୁଷିଆର ଜମିଦାରୀ, ଆମେରିକାର ମହାଜନୀ, ଭାରତର ମାନସିକ ଦାରିଦ୍ର୍ୟ, ସେସବୁ ଲେଖିବା ଲାଗି ସଦାନନ୍ଦର ଧୈର୍ଯ୍ୟ ନାହିଁ। ଆଚ୍ଛା, ଏଇ କୃଷ୍ଣଚୂଡ଼ାର କଥା ଖବରକାଗଜରେ ଲେଖି ହୁଏ ନା? ଏଇ କାନ୍ତ ଲଳିତ ରଙ୍ଗା କୃଷ୍ଣଚୂଡ଼ା, ଯାହାର ରକ୍ତିମ ବିଳାସରେ ଆଷାଢ଼ର ଏଇ ନିରବ ମେଦୁର ମଧ୍ୟାହ୍ନ ଚପଳ ହୋଇଉଠିଛି ନା? ସମ୍ପାଦକର ପୃଥିବୀରେ କୃଷ୍ଣଚୂଡ଼ା ଏକ ଅବାନ୍ତର ସୃଷ୍ଟି, ସମୁଦାୟ ପୃଥିବୀ ହୁଏତ ଉପହାସ କରିବ, ଖବରକାଗଜ ସ୍ତମ୍ଭରେ କୃଷ୍ଣଚୂଡ଼ାର ବର୍ଣ୍ଣନା। କିନ୍ତୁ ଏପରି ରାଜନୀତି କ'ଣ ପରିକଳ୍ପନା ହୁଏ ନା, ଯେଉଁଥିରେ ଜୀବନର ଅର୍ଥ ଖାଲି ବଞ୍ଚିବା ନୁହେଁ, ଲକ୍ଷ୍ୟ ଖାଲି ସାମ୍ରାଜ୍ୟ ନୁହେଁ, ଆଧିପତ୍ୟ ନୁହେଁ, କ୍ଷମତା ନୁହେଁ, ଅନ୍ୟକୁ ଶୋଷଣ କରି ଅଭିବୃଦ୍ଧି ବି ନୁହେଁ, ଯେଉଁ ଜୀବନରେ କୃଷ୍ଣଚୂଡ଼ାର ମଧ୍ୟ ସ୍ଥାନ ଅଛି। ସଦାନନ୍ଦ ପୁଣି ଆସି ପ୍ରୁଫ ବିଡ଼ା ପାଖରେ ବସିପଡ଼ିଲା। କିନ୍ତୁ ଏ ସଂକୀର୍ଣ୍ଣ କୋଣ ବିରୁଦ୍ଧରେ ମନ ଆଜି ତାର ଯେମିତି ବିପ୍ଳବ କରି ଉଠିଛି। କୃଷ୍ଣଚୂଡ଼ା ସେ ବିପ୍ଳବର ଗୈରିକ ପତାକା ଉଡ଼ାଇ ଦେଇଯାଇଛି ବାହାର ପୃଥିବୀରେ। ସଦାନନ୍ଦ ଚୌକି ଛାଡ଼ି ଉଠି ଆସିଲା ସମ୍ମୋହିତ ପରେ, ତାପରେ ଅଫିସ ଛାଡ଼ି ପଳାଇଗଲା ବାହାରକୁ। ବାହାରେ ବର୍ଷା ବନ୍ଦ ହୋଇଯାଇଛି। ସଦାନନ୍ଦ ଆସି ଠିଆ ହେଲା ସେଇ କୃଷ୍ଣଚୂଡ଼ା ଗଛ ତଳେ। ତଳର ସାବଜା ଘାସ ସେଜ ଉପରେ ପବନରେ ବିଛେଇ ହୋଇପଡ଼ିଛି କୃଷ୍ଣଚୂଡ଼ାର ନାଲି ନାଲି ପାଖୁଡ଼ା। ସଦାନନ୍ଦର ଦେହର ପ୍ରତି ଧମନୀରେ ଜାଗି ଉଠିଲା ଯେପରି ଆଦ୍ୟ ଯୌବନର ମୃତ ଚପଳତା। ଗଛରେ ଚଢ଼ି ଇଚ୍ଛା ହେଲା ତାର ମନୋହରି କୃଷ୍ଣଚୂଡ଼ା ତୋଳିବା ପାଇଁ। ଭିତରେ କିନ୍ତୁ ସଦାନନ୍ଦ ଖୋଜି ପାଇଲା ନାହିଁ ସାହସ। ସଦାନନ୍ଦ ଏ ବୟସରେ ଗଛ ଚଢ଼ି କୃଷ୍ଣଚୂଡ଼ା ତୋଳୁଛି, ପୃଥିବୀ ଉପହାସ କରିବ। ସଦାନନ୍ଦ ଚାରିଆଡ଼େ ଚାହିଁଲା, ଚାରିଆଡ଼େ ମଣିଷ, ଚାରିଆଡ଼େ ଖାଲି ଅଗଣିତ ଘୃଣ୍ୟ କୁଶ୍ଚିତ ଦ୍ୱିପଦ ପଶୁ। ଏଇ ରମେଶ ଆସୁଛି, ଆସୁଛି ନିଶ୍ଚୟ କ'ଣ ଗୋଟାଏ ନୂଆ ଅସୁବିଧାର ଅଭିଯୋଗ ନେଇ। ରମେଶ କହିଲା, ପ୍ରେସ୍ ବନ୍ଦ, ଆପଣ ଏଣେ ବୁଲୁଛନ୍ତି, କିନ୍ତୁ କାଲି କମ୍ପୋଜିଟରମାନେ କେମିତି ଦରମା ପାଇବେ କୁହନ୍ତୁ ତ। ସଦାନନ୍ଦ କହିଲା, ଜାଣେ ନା। ରମେଶ ପଚାରିଲା, ମାନେ? ସଦାନନ୍ଦ କହିଲା, ଜାଣେ ନା, ତମେ ଯାଅ ରମେଶ, ମୋତେ ଆଉ ବିବ୍ରତ କର ନା। ରମେଶ ଅଭିଭୂତ ପରି ସେଠୁ ଚାଲି ଆସିଲା। କିଛି ସମୟ ପରେ ସଦାନନ୍ଦ ମଧ୍ୟ ଫେରି ଆସିଲା। ଚାରିଆଡ଼େ ମଣିଷ, ଗଛରେ ଚଢ଼ି କୃଷ୍ଣଚୂଡ଼ା ତୋଳିବା ପାଇଁ ସାହସ ହେଲା ନାହିଁ ତାର। ରାତି ଅନେକ ହୋଇଛି, ମେଘାକ୍ରାନ୍ତ ଆକାଶରେ ହୋଇଛି କୃଷ୍ଣାତିଥିର ମଳିନ ବିଳମ୍ବିତ ଚନ୍ଦ୍ରୋଦୟ। ସେଇ ମଳିନ ଜ୍ୟୋତ୍ସ୍ନାର ଗୋଟିଏ ଫଳକ ଆସି ସୁପ୍ତା ତମସା ଉପରେ ପଡ଼ିଛି। ସଦାନନ୍ଦର ଆଖିରେ ନିଦ ନାହିଁ, ଦୁଇ ଆଖିରେ ତାର କୃଷ୍ଣଚୂଡ଼ାର ରକ୍ତିମ ଚପଳତା। ଏଇ ସେଇ ତମସା ଯାହାର କବରୀରେ ସଦାନନ୍ଦ ଦିନେ ଖୁସି ଦେଇଥିଲା କୃଷ୍ଣଚୂଡ଼ାର ସ୍ତବକ। ନା, ଏ ତମସା ସେ ନବବଧୂ ତମସା ନୁହେଁ, ଯାହାର କବରୀରେ ସେଦିନ ପୁଞ୍ଜୀଭୂତ ହୋଇ ରହିଥିଲା ତମସାବୃତ ରାତ୍ରିର ମାୟା। ସେ ତମସା ମରିଗଲାଣି। ମଣିଷ ମରିଯାଏ, କେଉଁଦିନ ନିଜର ଅଲକ୍ଷିତରେ ମରିଯାଏ। ତାପରେ ଯେଉଁ ଅବଶିଷ୍ଟ ଜୀବନ ପଡ଼ି ରହେ ସେ ଖାଲି କ୍ରୀତଦାସର ବୈଚିତ୍ର୍ୟହୀନ ବଞ୍ଚିବା। ତମସା ମରିଯାଇଛି, ସଦାନନ୍ଦ ମରିଯାଇଛି। ସଦାନନ୍ଦ ବିଛଣା ଛାଡ଼ି ଅତି ସନ୍ତର୍ପଣରେ ଘରୁ ବାହାରିଗଲା। ସେଇ କୃଷ୍ଣଚୂଡ଼ା ଗଛ ସୁପ୍ତା ପୃଥିବୀର ଶଯ୍ୟା ଉପରେ କୃଷ୍ଣଚୂଡ଼ା ଯେପରି ଚାମର ଦୋଳାଉଛି। ସଦାନନ୍ଦ ଗଛ ତଳେ ଆସି ଠିଆ ହେଲା, ଦେହରେ ଲୁଗାପଟା ଭିଡ଼ିଲା ଗଛରେ ଚଢ଼ିବା ପାଇଁ, କିନ୍ତୁ ମନେ ହେଲା ତାର ସେ ଯେମିତି ଅଥର୍ବ ପଙ୍ଗୁ ହୋଇଯାଇଛି। ଦେହର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗରୁ ଆଗର ସେ ଜୀବନ୍ତ ଚପଳତା ମରିଯାଇଛି। ତଥାପି ସଦାନନ୍ଦ ଗଛରେ ଚଢ଼ିବାକୁ ଆରମ୍ଭ କଲା ସମସ୍ତ ଶକ୍ତି ଓ ସାମର୍ଥ୍ୟ ପ୍ରୟୋଗ କରି। ହଠାତ୍ ପଛରେ ଶୁଭିଲା, କ'ଣ ହେ? ରାତି ବିଟ୍ର କନଷ୍ଟେବଲ, ବେକରୁ ପାଦ ପର୍ଯ୍ୟନ୍ତ ବର୍ଷାତି, ହାତରେ ଖଣ୍ଡେ ଠେଙ୍ଗା, ଓଠରେ ବିଡ଼ି। ସଦାନନ୍ଦ ଗଛରୁ ଖସି ଆସିଲା। କନେଷ୍ଟବଳ ଟର୍ଚ୍ଚ ମାରିଲା ସଦାନନ୍ଦ ଉପରକୁ। ଓ ଆପଣ ଏତେ ରାତିରେ? ସଦାନନ୍ଦ ଅପ୍ରତିଭ ହୋଇ କହିଲା, ନା ନା, ଏମିତି କିଛି ନୁହେଁ। କନେଷ୍ଟବଳ ଆଉ କିଛି କହିବା ଆଗରୁ ସଦାନନ୍ଦ ଦ୍ରୁତ ପଦରେ ସେଠୁ ଚାଲି ଆସିଲା। ମନେ ହେଲା ତାର ଏ ପୃଥିବୀ ମରିଯାଇଛି, ସଦାନନ୍ଦ ମରିଯାଇଛି। କୃଷ୍ଣଚୂଡ଼ା କେବଳ ସେଇ ଏକଦା ଛବିଳ ଜୀବନର ଅଶ୍ରୁଳ ସ୍ମାରକୀ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ କୃଷ୍ଣଚୂଡ଼ା। ଏହି ଗପଟି ଜୁଲାଇ 1948 ମସିହାରେ ପ୍ରକାଶିତ ହୋଇଥିଲା। ରହିଲୁ, ନମସ୍କାର। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।